ହେଲୋ, ମୁଁ ୱାର୍ଡ ନମ୍ବର 9 ରୁ ସରୋଜିନୀ ବେହେରା କହୁଛି, ରଙ୍ଗମାଟିଆ ତଳ ସାହିରୁ। ଆମର ଡ୍ରେନ୍ ର ପ୍ରୋବ୍ଲେମ୍ ବହୁତ ରହୁଛି, ଡ୍ରେନ୍ ଗୁଡା ବହୁତ ମଇଳା ରହୁଛି, ସେଗୁଡା କ୍ଲିନ୍ ହଉନି। ତାପରେ ବହୁତ ଅପରିଷ୍କାର କରୁଛନ୍ତି, ଇଏ ହଉଛି, ତେଣୁ ସେଗୁଡା ଟିକେ କ୍ଲିନ୍ କଲେ, ସେ ସଭାପତି ଟିକେ କ୍ଲିନ୍ କରିଦେଲେ ଆମେ ଉପକୃତ ହୁଅନ୍ତୁ। ସେଥିପାଇଁ ମୁଁ ଇଏ କରୁଥିଲି, ରିକ୍ୱେଷ୍ଟ କରୁଛି ଟିକେ ସେଟା ଦେଖିକି କ୍ଲିନ୍ କରିଦେଖିବେ।